ആകാശവാണി ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଆସନ୍ତାକାଲି ଉଦ୍ଘାଟନ କରିବେ ରାଇସିନା ଆଲୋଚନା 2025ର ଦଶମ ସଂସ୍କରଣ। ମୁଖ୍ୟ ଅତିଥି ଭାବେ ଯୋଗଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଘୋଷଣା ହେଲା ମୁକ୍ତ ବାଣିଜ୍ୟ ବୁଝାମଣା। ଭାରତବାସୀ ସଦ୍ଭାବରେ ବିଶ୍ୱାସ କରନ୍ତି, ଶାନ୍ତି ଚାହାନ୍ତି, ପୋଡ୍କାଷ୍ଟରେ ମତ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ବୋଡୋଲ୍ୟାଣ୍ଡର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ମ୍ୟାସିଡୋନିଆରେ ଏକ କ୍ଲବ୍ରେ ଅଗ୍ନିକାଣ୍ଡ ଘଟି 51 ମୃତ, 100ରୁ ଉର୍ଦ୍ଧ୍ୱ ଆହତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ରାଇସିନା ଆଲୋଚନା 2025ର ଦଶମ ସଂସ୍କରଣର ଉଦ୍ଘାଟନ କରିବେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେବେ। ତିନିଦିନିଆ ରାଇସିନା ଆଲୋଚନା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା 19 ତାରିଖ ବୁଧବାର ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି କାଳଚକ୍ର, ପିପୁଲ୍, ପିସ୍ ଆଣ୍ଡ ପ୍ଲାନେଟ୍। ଆଲୋଚନାଚକ୍ରରେ ବିଶ୍ୱର ପ୍ରମୁଖ ନେତା ଏବଂ ସିଦ୍ଧାନ୍ତକାରୀ ବ୍ୟକ୍ତିମାନେ ମୁଖ୍ୟତଃ 6ଟି ବିଷୟବସ୍ତୁ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରାୟ 125ଟି ଦେଶର ପ୍ରତିନିଧିମାନେ ଦଶମ ରାଇସିନା ଆଲୋଚନାରେ ଅଂଶଗ୍ରହଣ କରିବେ। ମନ୍ତ୍ରୀ, ରାଜ୍ୟର ପୂର୍ବତନ ମୁଖ୍ୟ, ସାମରିକ କମାଣ୍ଡର, ଶିଳ୍ପ ମୁଖ୍ୟ, ବୈଷୟିକବିତ୍, ଶିକ୍ଷାବିତ୍, ସାମ୍ବାଦିକ, ବିଶେଷଜ୍ଞ ଏବଂ ଯୁବବର୍ଗ ଆଲୋଚନାରେ ଭାଗ ନେବେ। ସେହିପରି ବିଶ୍ୱର 3500ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଅଂଶଗ୍ରହଣ କରିବେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ 5ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବରିଷ୍ଠ ଅଧିକାରୀ, ବ୍ୟବସାୟୀ, ଗଣମାଧ୍ୟମ ଏବଂ ପ୍ରବାସୀ ଭାରତୀୟ ପ୍ରତିନିଧିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ନ୍ୟୁଜିଲାଣ୍ଡ କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀଠାରେ ଆଲୋଚନା କରିବେ। ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ମୁମ୍ବାଇ ଗସ୍ତରେ ଯାଇ ବିଭିନ୍ନ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କର ନୂତନ ମାର୍ଗକୁ ଉନ୍ମୋଚନ କରିବା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ରାଇସିନା ଆଲୋଚନା ହେଉଛି ଭୂ ରାଜନୀତି ଏବଂ ଭୂ ଅର୍ଥନୀତି ଉପରେ ଭାରତରେ ଅନୁଷ୍ଠିତ ପ୍ରମୁଖ ସମ୍ମିଳନୀ। ବିଭିନ୍ନ କ୍ଷେତ୍ରରେ ବୈଶ୍ୱିକ ସମସ୍ୟାର ମୁକାବିଲା ଦିଗରେ ଏହି ସମ୍ମିଳନୀରେ ମତ ବିନିମୟ ହୋଇଥାଏ। ରାଜନୀତି, ବ୍ୟବସାୟ, ଗଣମାଧ୍ୟମ ଓ ନାଗରିକ ସମାଜର ନେତୃସ୍ଥାନୀୟ ବ୍ୟକ୍ତି ଏହି ଆଲୋଚନା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ପରସ୍କର ସହ ମତ ବିନିମୟ କରିଥାନ୍ତି। ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ। ଭାରତ ଓ ନ୍ୟୁଜିଲାଣ୍ଡ ଏକ ବ୍ୟାପକ ଏବଂ ଆପୋଷ ହିତସାଧନକାରୀ ମୁକ୍ତ ବାଣିଜ୍ୟ ବୁଝାମଣା ଶୁଭାରମ୍ଭର ଘୋଷଣା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ନ୍ୟୁଜିଲାଣ୍ଡର ବାଣିଜ୍ୟ ଓ ପୁଞ୍ଜିନିବେଶ ମନ୍ତ୍ରୀ ଟୋଡ୍ ମ୍ୟାକ୍ଲେଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଦ୍ୱିପାକ୍ଷିକ ଭାଗିଦାରିତା କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ। ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଏବଂ ଅର୍ଥନୈତିକ ସୁଯୋଗକୁ ଦୃଢ଼ୀଭୂତ କରିବ। ସେ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ କ୍ରମଶଃ ବୃଦ୍ଧି ପାଇ 2024 ଏପ୍ରିଲ୍ରୁ 2025 ଜାନୁଆରୀ ମଧ୍ୟରେ 1 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ରାଇସିନା ଆଲୋଚନାରେ ଯୋଗଦେବା ଲାଗି ବିଭିନ୍ନ ଦେଶର ପ୍ରତିନିଧିମାନେ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି। କ୍ୟୁବାର ଉପପ୍ରଧାନମନ୍ତ୍ରୀ ଏଡୱାର୍ଡୋ ମାର୍ଟିନେସ୍ ଡିଆସ୍, ଘାନାର ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମୁଏଲ୍ ଏକ୍ଜେଟୁ ଆବ୍ଲାକ୍ୱା, ଲକ୍ଜମବର୍ଗର ଉପପ୍ରଧାନମନ୍ତ୍ରୀ ଜାଭିୟର୍ ବ୍ୟାଟେଲ୍, ସ୍ଲୋଭେନିଆର ବୈଦେଶିକ ମନ୍ତ୍ରୀ ତାଞ୍ଜା ଫାଜେନ୍ ପ୍ରମୁଖ ଇତିମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚସାରିଲେଣି। ପେରୁର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏଲମର୍ ସିଆଲର୍ ସାଲସେଡୋ, ମାଲଦୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍ ମଧ୍ୟ ପହଞ୍ଚଥିବା ଖବର ଆମର ହସ୍ତଗତ ହୋଇଛି। ବିଶ୍ୱର ଏହି ପ୍ରତିନିଧିମାନଙ୍କୁ ନୂଆଦିଲ୍ଲୀରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶାନ୍ତି ସମ୍ବନ୍ଧରେ ଭାରତର ଉକ୍ତିକୁ ସମଗ୍ର ବିଶ୍ୱ ଶୁଣିଥାଏ, କାରଣ ଭାରତ ହେଉଛି ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି। ଶ୍ରୀ ମୋଦି ଏଆଇ ଗବେଷକ ଏବଂ ପୋଡ୍କାଷ୍ଟର ଲେକ୍ସ ଫ୍ରିଡ୍ମ୍ୟାନ୍ଙ୍କୁ ପୋଡ୍କାଷ୍ଟ ବେଳେ କହିଛନ୍ତି, ଭାରତବାସୀ ସଦ୍ଭାବରେ ବିଶ୍ୱାସ କରନ୍ତି ଏବଂ ସର୍ବଦା ଶାନ୍ତି ଚାହାନ୍ତି। ରୁଷ ୟୁକ୍ରେନ୍ ବିବାଦ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମୋଦି ଉଭୟ ଦେଶ ବୁଝାମଣା ଲାଗି ଆଗେଇ ଆସିଲେ ସମାଧାନର ପନ୍ଥା ବାହାରିପାରିବ ବୋଲି କହିଛନ୍ତି। ସେ କହିଛନ୍ତି, ୟୁକ୍ରେନ୍ ତା'ର ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ଅନେକ ଥର କଥାବାର୍ତ୍ତା କରିଛି, କିନ୍ତୁ ଏହା ଫଳପ୍ରଦ ହେବ ନାହିଁ। ଆଲୋଚନାରେ ଦୁଇ ଦେଶ ଅଂଶଗ୍ରହଣ କଲେ ହିଁ ବିବାଦର ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମ୍ପ୍ରତିକ ସ୍ଥିତି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା କରିବା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ସେହିପରି ଭାରତ ଓ ଚୀନ୍ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି, ଉଭୟ ରାଷ୍ଟ୍ରର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁ ପୁରାତନ। ବିଶ୍ୱର ବିକାଶ କ୍ଷେତ୍ରରେ ଦୁଇ ଦେଶର ବଳିଷ୍ଠ ଅବଦାନ ରହିଥିବା ଶ୍ରୀ ମୋଦି କହିଛନ୍ତି। ଆଗାମୀ ବର୍ଷରେ ଭାରତ ଓ ଚୀନ୍ ମଧ୍ୟରେ ଦୃଢ଼ ସମ୍ପର୍କ ବଜାୟ ରହିବା ଉଚିତ ବୋଲି ଶ୍ରୀ ପୋଡ୍କାଷ୍ଟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେତେକ ପ୍ରସଙ୍ଗ ନେଇ ପଡ଼ୋଶୀ ଦେଶ ସହିତ ମତପାର୍ଥକ୍ୟ ଏବଂ ସମୟ ସମୟରେ ଅସହମତି ସୃଷ୍ଟି ହୋଇଥାଏ। ଏହି ମତପାର୍ଥକ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ବିବାଦରେ ପରିଣତ ନ ହେଉ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଉଚିତ ବୋଲି ଶ୍ରୀ ମୋଦି ପୋଡ୍କାଷ୍ଟରେ କହିଛନ୍ତି। ଯୁବବର୍ଗଙ୍କ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ସମାଲୋଚନା ଗଣତନ୍ତ୍ରର ଆତ୍ମା, ଯେକୌଣସି ଜଟିଳ ପରିସ୍ଥିତିର ସମାଧାନର ପନ୍ଥା ନିଶ୍ଚିତ ଭାବେ ରହିଛି।
कि मेरा एक कन्विक्शन है कि क्रिटिसिज्म ये डेमोक्रेसी की आत्मा है। मैं सभी नौजवानों से कहना चाहूंगा, जीवन में रात कितनी ही अंधेरी क्यों ना, लेकिन वो रात ही है, सुबह होना तय होता है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆସାମର ବୋଡୋଲ୍ୟାଣ୍ଡ ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କହିଛନ୍ତି। କୋକ୍ରାଝରର ଡୋଟମାଠାରେ ଆଜି ବୋଡୋ ଛାତ୍ରସଂଘର 57ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଛନ୍ତି, ବୋଡୋ ବୁଝାମଣାର ସମସ୍ତ ଧାରା ପୂରଣ କରିବା ନିମନ୍ତେ ସରକାର ପ୍ରତିଶ୍ରତିବଦ୍ଧ। ଇତିମଧ୍ୟରେ ବୁଝାମଣାର 82% ଧାରା ପୂରଣ ହୋଇପାରିଛି ବୋଲି ଶ୍ରୀ ଶାହା ସୂଚନା ଦେଇଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ ଅବଶିଷ୍ଟ ଧାରା ପୂରଣ କରାଯିବ ବୋଲି ସେ କହିଛନ୍ତି। ସମ୍ପ୍ରତି ବୋଡୋଲ୍ୟାଣ୍ଡରେ ଶାନ୍ତି ବଜାୟ ରହିଛି। ପୂର୍ବରୁ ଏହି ଅଞ୍ଚଳ ହିଂସାକାଣ୍ଡ ପାଇଁ ଜଣାଶୁଣା ଥିଲା। ଏବେ ଯୁବଗୋଷ୍ଠୀ ବିଶୃଙ୍ଖଳା ପରିବର୍ତ୍ତେ ସେହି ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବୋଡୋ ଅଞ୍ଚଳର ଯୁବଗୋଷ୍ଠୀ ସମାଜର ମୁଖ୍ୟସ୍ରୋତକୁ ଫେରିଆସୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀର ଏକ ସଡ଼କକୁ ଅଖିଳ ବୋଡୋ ଛାତ୍ରସଂଘର ପୂର୍ବତନ ସଭାପତି ତଥା ସମାଜସେବୀ ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଅବସରରେ ଯୋଗଦେଇ ବୋଡୋ ଅଞ୍ଚଳର ବିକାଶ ନିମନ୍ତେ ବହୁ ଶିକ୍ଷା ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଆହାଟୀଠାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆସନ୍ତାକାଲି ରାତି 9:30 ଜନ୍ମଗତ ତ୍ରୁଟି ଏବଂ ତତ୍ସଂକ୍ରାନ୍ତ ସମସ୍ୟା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏମ୍ସ ନୂଆଦିଲ୍ଲୀର ଶିଶୁ ଅସ୍ତ୍ରୋପଚାର ବିଭାଗର ପ୍ରଫେସର ଡାକ୍ତର ପ୍ରବୋଧ ଗୋଏଲ ଏବଂ ନୂଆଦିଲ୍ଲୀସ୍ଥିତ ସ୍ୱାମୀ ଦୟାନନ୍ଦ ହସ୍ପିଟାଲ ଶିଶୁ ବିଭାଗ ମୁଖ୍ୟ ଡାକ୍ତର ସୁରେନ୍ଦ୍ର ସିଂ ବିଷ୍ଟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-210 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-940-44 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆସନ୍ତାକାଲି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଉତ୍ତର ମାସିଡୋନିଆର ପୂର୍ବାଞ୍ଚଳ ସହର କୋକାନେଠାରେ ଏକ ନାଇଟ୍ କ୍ଲବ୍ରେ ଅଗ୍ନିକାଣ୍ଡ ଘଟି 51 ଜଣଙ୍କର ମୃତ୍ୟୁ ଘଟିବା ସହ 100ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ସେହି କ୍ଲବ୍ରେ 1500ରୁ ଉର୍ଦ୍ଧ ଲୋକ ଥିଲେ। ଏକ ବୈଦ୍ୟୁତିକ ଯନ୍ତ୍ରରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଆସନ୍ତାକାଲି ଉଦ୍ଘାଟନ କରିବେ ରାଇସିନା ଆଲୋଚନା 2025ର 10ମ ସଂସ୍କରଣ। ମୁଖ୍ୟ ଅତିଥି ଭାବେ ଯୋଗଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଘୋଷଣା ହେଲା ମୁକ୍ତ ବାଣିଜ୍ୟ ବୁଝାମଣା। ଭାରତବାସୀ ସଦ୍ଭାବରେ ବିଶ୍ୱାସ କରନ୍ତି, ଶାନ୍ତି ଚାହାନ୍ତି, ପୋଡ୍କାଷ୍ଟରେ ମତ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ବୋଡୋଲ୍ୟାଣ୍ଡର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ମ୍ୟାସିଡୋନିଆରେ ଏକ କ୍ଲବ୍ରେ ଅଗ୍ନିକାଣ୍ଡ ଘଟି 51 ମୃତ 100ରୁ ଉର୍ଦ୍ଧ ଆହତ। ସମ୍ବାଦ ଶେଷ ହେଲା।